ଯେତେବେଳେ ମୋସା ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶର ଦାସତ୍ୱ ବନ୍ଧନରୁ ବାହାର କରି ଆଣିଲେ, ସେତେବେଳେ ପିଲାମାନଙ୍କୁ ଛାଡ଼ି ପୁରୁଷ ଓ ସ୍ତ୍ରୀ ଲୋକମାନଙ୍କର ସଂଖ୍ୟା ପ୍ରାୟ 600,000 ଥିଲା। ଈଶ୍ୱର ଏତେ ସଂଖ୍ୟକ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଭାବରେ ଦିନରେ ମେଘସ୍ତମ୍ଭ ଓ ରାତିରେ ଅଗ୍ନିସ୍ତମ୍ଭ ରଖି ଆଗକୁ କଢ଼େଇ ନେଉଥିଲେ, ଏବଂ ସେମାନେ ସମୁଦ୍ର ମଧ୍ୟ ଦେଇ ଶୁଖିଲା ଭୂମିରେ ଚାଲି ଚାଲି ଗଲେ। ଏହି ପ୍ରକାର ମହାନ କାର୍ଯ୍ୟକୁ ଦେଖି ଲୋକମାନେ ଈଶ୍ୱରଙ୍କୁ ଭୟ କଲେ ଏବଂ ମୋସାଙ୍କ କଥାରେ ମଧ୍ୟ ବିଶ୍ୱାସ କଲେ, ଏବଂ ସେମାନେ ଯାଉ ଯାଉ ଈଶ୍ୱରଙ୍କ ଆଦେଶ କ୍ରମେ ଗୋଟିଏ ଜାଗାରେ ଛାଉଣି କରି ରହିଲେ। ଆଉ ସେ ସ୍ଥାନରେ ପାନ କରିବା ନିମନ୍ତେ ପାଣି ନଥିଲା, ତେଣୁ ସେମାନେ ମୋସାଙ୍କ ବିରୁଦ୍ଧରେ କଥାବାର୍ତ୍ତା କଲେ ଆଉ କହିଲେ, ଆମକୁ ପିଇବା ପାଇଁ ପାଣି ଦିଅ। ତହିଁରେ ମୋସା ସେମାନଙ୍କୁ କହିଲେ, ତୁମ୍ଭେମାନେ କାହିଁକି ବିବାଦ ଓ ଈଶ୍ୱରଙ୍କୁ ପରୀକ୍ଷା କରୁଅଛ? ତହିଁରେ ସେମାନେ ମୋସାଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ ଆଉ କହିଲେ, ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ମିଶର ଦେଶରୁ ଶୋଷରେ ମାରିବା ନିମନ୍ତେ ଆଣିଲ? ସେଥିରେ ମୋସା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଆଉ କହିଲେ, ହେ ଈଶ୍ୱର, ଏହି ଲୋକମାନେ ମୋତେ ପଥର ଫିଙ୍ଗି ମାରିବାକୁ ବସିଲେଣି, ମୁଁ ସେମାନଙ୍କ ନିମନ୍ତେ କ'ଣ କରିବି? ତହିଁରେ ଈଶ୍ୱର ମୋସାଙ୍କୁ କହିଲେ, ତୁମ୍ଭେ ଆପଣା ଜ୍ୟେଷ୍ଠି ଓ ଇସ୍ରାଏଲର ପ୍ରାଚୀନମାନଙ୍କୁ ନେଇ ପର୍ବତକୁ ଯାଅ, ଓ ତହିଁର ପଥରକୁ ତୁମ୍ଭେ ଜ୍ୟେଷ୍ଠିରେ ଆଘାତ କର, ଏବଂ ସେଠାରେ ତୁମ ସମ୍ମୁଖରେ ମୁଁ ନିଜେ ଛିଡ଼ା ହୋଇଥିବି। ତହିଁରେ ଜଳ ନିର୍ଗତ ହେବ ଓ ଲୋକମାନେ ଜଳପାନ କରିବେ। ତହିଁରେ ମୋସା ଆପଣା ଜ୍ୟେଷ୍ଠି ନେଇ ପ୍ରାଚୀନମାନଙ୍କ ସମ୍ମୁଖରେ ସେହିପରି କଲେ। ତାପରେ ଆଶ୍ଚର୍ଯ୍ୟ ଭାବରେ ସେହି ପଥରରୁ ପାଣି ବାହାରିଲା, ଏବଂ ସେହି ଜାଗାରେ ଇସ୍ରାଏଲର ସମସ୍ତ ଲୋକମାନେ ପାଣି ପିଇବାକୁ ପାଇଲେ।